ଅନେକ କଥା କହିବାର ଥିଲା, କହିପାରିନଥିଲି, ହେଲେ ସେସବୁକୁ ଛାତି ତଳେ ସାଇତି ରଖିଛି।
ଆଖିରେ ଆଖି ଏ ସ୍ୱପ୍ନ, ଓଠରେ ଉଠେ ଲାଜ, ଆଉ ମନ ତଳେ ବେଞ୍ଚାଏ ମିଠା କଥା ମୁଁ ଲୁଚାଇ ରଖିଥିଲି।
ହେଲେ କେହି କାହାକୁ କିଛି କହିପାରୁନଥିଲେ, କାହିଁକି ନା ସେ ମିଠା ଦିନର ସେ ମିଠା ମୁହୂର୍ତ୍ତ ଆସିନଥିଲା।
ଆଉ ଆଜି ସେ ଦିନର ସେ ମୁହୂର୍ତ୍ତକୁ ଆମ ପାଖକୁ ନେଇ ଆସିଛି ମୋ ଲଭ୍ ମୋ ଲାଇଫ୍,
ସେଇ ଅକୁହା କଥାର ସେ ଇପ୍ସିତ ମୁହୂର୍ତ୍ତ। ହାପି ଭାଲେଣ୍ଟାଇନ୍ ଫର୍ ମୋ ଲଭ୍ ମୋ ଲାଇଫ୍।
ଆରେ ଆରେ ମନେ ପଡ଼ିଲା, ମୁଁ ବି ପଠାଇଥିଲି କିଛି କବିତା ମୋ ଲଭ୍ ମୋ ଲାଇଫ୍କୁ।
ମୁଁ ବି ପଠାଇଥିଲି କେତେଟା ସୁନ୍ଦର ଗପ,
ଆଉ ଯେଉଁ ଗପରେ ମୁଁ ଥିଲି ନାୟିକା।
ଆରେ ତମ କବିତାର ମୁଁ ବି ନାୟକ ଥିଲି ନା?
ହଁ ମନେ ପଡ଼ୁଛି, ସେଥିରେ ଗୋଟାଏ କବିତା ହେଇଥିଲା ମୋ ଲଭ୍ ମୋ ଲାଇଫ୍ର ଶ୍ରେଷ୍ଠ କବିତା, ଯେଉଁଟାକୁ ତମକୁ ନେଇ ଲେଖିଥିଲି।
ମୋର ବି ମନେ ପଡ଼ୁଛି, ତମକୁ ନେଇ ଲେଖିଥିବା ସେ ସୁନ୍ଦର ଗପଟି ବେଷ୍ଟ ଗପ ହେଇଥିଲା, ଆଉ ଆମେ ପାଇଥିଲେ କିଛି ମନଛୁଆ ଉପହାର ମୋ ଲଭ୍ ମୋ ଲାଇଫ୍ ତରଫରୁ।
ହଁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କ ଲାଇଫ୍ର କିଛି ଅକୁହା କଥାକୁ ସେୟାର କରିବାକୁ ଚାହାନ୍ତି, ତାହେଲେ ମୋ ଲଭ୍ ମୋ ଲାଇଫ୍କୁ ସୁନ୍ଦର ସୁନ୍ଦର ଗପ ଆଉ କବିତା ଆଉ ତା ସହିତ ଗୋଟେ ସୁନ୍ଦର ସେଲ୍ଫି ପଠାନ୍ତୁ,
ଆଉ ଆମେ ବାଜିବୁ ତା ଭିତରୁ ବେଷ୍ଟ ଯୋଡ଼ି, ଆଉ ଆପଣ ଜିତିବେ ମୋ ଲଭ୍ ମୋ ଲାଇଫ୍ ତରଫରୁ କିଛି ସୁନ୍ଦର ସୁନ୍ଦର ଉପହାର। ଆମ ଇମେଲ୍ ଆଇଡ଼ି ହେଲା ହ୍ୟାଲୋ ମୋ ଲଭ୍ ମୋ ଲାଇଫ୍ @gmail.com। ହ୍ୱାଟ୍ସଆପ୍ ନମ୍ବର 9938583979, 9937173456, 9437273456। ଆମ କଣ୍ଟାକ୍ଟ ନମ୍ବର 06712973456, 06712430595। ଆମ ଫେସବୁକ୍ ପେଜ୍ facebook.com/mollabmolive।